ଖାଣ୍ଟି ଓଡ଼ିଆ ଜାତିର ପୁଅ ମୋ କଳା ଶ୍ରୀହରି, ସାରା ଜଗତ ଜାଣେ ତା ଘର ଶ୍ରୀକ୍ଷେତ୍ର ପୁରୀ। ତାକୁ ଡାକିଲେ ଆ କାଳିଆ ଆସି କଥା ହଉଛି, ସିଏ ଘରେ ଘରେ ଦାରୁ ରୂପରେ ପୂଜା ପାଉଛି। ମନ ପ୍ରାଣ ନାଚି ଉଠେ ତାର ଦାରୁ ରୂପ ଦେଖି, ମୋହ ମାୟା ଭାଙ୍ଗି ଦିଏ ତାର ଦୁଇ ଚକାଖି। ଅରୁଣ ସ୍ତମ୍ଭରେ ଦେଖିଲେ ଭାବରେ ମୁରୁକି ଦିଏ ସେ ହସି, କେଡ଼େ ସୁନ୍ଦର ଦିଶୁଛି ମୋ ଜଗା କାଳିଆ ବଣ ଦେଉଳେ ବସି। କେଡ଼େ ସୁନ୍ଦର ଦିଶୁଛି ମୋ ଜଗା କାଳିଆ ବଣ ଦେଉଳେ ବସି। ଆରେ ବିଶ୍ୱ ବ୍ରହ୍ମାଣ୍ଡରେ ତୁ ସତେ କେମିତିକା ଜାଦୁଗର, ତତେ ଦେଖିଲେ ଚାହିଁଲେ ପେଟ ପୁରି ଯାଏ ମୋର। ତୁ ଅନାଥର ପରନାଥ ମୋ ମହାପ୍ରଭୁ ଜଗନ୍ନାଥ, ହାତ ଟେକି ଦେ କୁହନ୍ତି ସବୁ ତୋରି ଭକତ। ଦଶ ଅବତାର ତୋର ପୁଣି କୋଟିଏ କାହାଣୀ, ସିଂହ ଦୁଆରୁ ତୁ ଡାକୁ ଦେଇ ତୋ ବାଙ୍କ ଚାହାଣି। ଶରଧା ବାଲିରେ ଶୋଇଲେ ନିଦରେ ମଥା ଉସୁଛି ଆସି, କେଡ଼େ ସୁନ୍ଦର ଦିଶୁଛି ମୋ ଜଗା କାଳିଆ ବଣ ଦେଉଳେ ବସି। କେଡ଼େ ସୁନ୍ଦର ଦିଶୁଛି ମୋ ଜଗା କାଳିଆ ବଣ ଦେଉଳେ ବସି। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ, ବଳଭଦ୍ର ସୁଭଦ୍ରାଭ୍ୟଂ ଜଗନ୍ନାଥାୟ ତେ ନମଃ। ଧୂଳି ଛୁଇଁ ଦେଲେ ବାସୁଛି ମହାପ୍ରସାଦ, ଶ୍ରୀମନ୍ଦିର ସାରା ଶୁଭେ ତାର ଗୀତ ଗୋବିନ୍ଦ। ଶ୍ରୀ ନନ୍ଦୀ ଘୋଷରେ ତୁ ଆସି ଯେବେ ପାଉରେ ପୂଜା, ଛେରା ପହଁରା ମାରନ୍ତି ଆମ ଗଜପତି ରାଜା। ରତ୍ନ ସିଂହାସନେ ରହି କରୁଥାଏ ସେ ଶାସନ, ସବୁ ଜାତି ଧର୍ମ ତାଙ୍କୁ ମାନି ଦିଅନ୍ତି ସମ୍ମାନ। ନରେନ୍ଦ୍ର ଜଳରେ ଗାଧାଏ ସିଏରେ ତୁଳସୀରେ ଯାଏ ବାସି, କେଡ଼େ ସୁନ୍ଦର ଦିଶୁଛି ମୋ ଜଗା କାଳିଆ ବଣ ଦେଉଳେ ବସି। କେଡ଼େ ସୁନ୍ଦର ଦିଶୁଛି ମୋ ଜଗା କାଳିଆ ବଣ ଦେଉଳେ ବସି।